ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଅନ୍ଲାଇନ୍ ଗେମିଂ ପ୍ରସାର ଆଉ ନିୟନ୍ତ୍ରଣ ବିଧେୟକ 2025 ଗଲାକାଲ ରାଷ୍ଟ୍ରପତିଙ୍କର ମଞ୍ଜୁରୀ ମିଳିଛି। ରାଷ୍ଟ୍ରପତିଙ୍କର ଅନୁମୋଦନ ଉତ୍ତରୁ ଇ ବିଧେୟକ ଆଇନ୍ତି ପରିଣତ ହୋଇଛି ଆଉ ଇ ବିଲ୍ତି ଥିବା ବ୍ୟବସ୍ଥାମାନଙ୍କୁ ଲାଗୁ କରାଯାଇଛି। ନୂଆ ଆଇନ୍ତି ଇ କ୍ରୀଡ଼ାକେ ତହକା ଯିବା, ଇ ସ୍ପୋର୍ଟସ୍ ଆଉ ଅନ୍ଲାଇନ୍ ସୋସିଆଲ୍ ଗେମିଂକେ ତହକା ଯାଉଥିବାର ବେଳେ ଅନ୍ଲାଇନ୍ ମନି ଗେମିଂ ଉପରେ ରୋକ ଲଗାଯିବା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ପୂର୍ବୋଦୟ ମିଶନ୍ତି ଓଡ଼ିଶା ଏଛେନ୍କା ପ୍ରଯୁକ୍ତି ବିଦ୍ୟାର କେନ୍ଦ୍ରସ୍ଥଳ ହେବାର୍କେ ଯାଉଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ଭୁବନେଶ୍ୱରଠାରେ ଗଲାକାଲ ସମନ୍ୱିତ ବିଶ୍ୱ ଆର୍ଥିକ ପ୍ରଯୁକ୍ତି ବିଦ୍ୟା ସାମର୍ଥ୍ୟ ହବ୍ ଭାରତ ନେତ୍ରକେ ଉଦ୍ଘାଟନ କରିକି ମୁଖ୍ୟମନ୍ତ୍ରୀ ନୂଆ ଆର୍ଥିକ ସେବା ନୂଆ ସୃଜନ୍ତି, ଓଡ଼ିଶା ଖୁବ୍ ଜଲ୍ଦି ଅଗ୍ରଣୀ ରାଜ୍ୟ ହେବା ବୋଲି କହିଛନ୍। ଇତାର ସହିତ ନୂଆ ଫିନ୍ଟେକ୍ ଜିସିସି ନୀତି ଅଣାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। କାର୍ଯ୍ୟକ୍ରମଟି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇକରି ଓଡ଼ିଆ ମାନଙ୍କର ଭିତରେ ଉଦ୍ୟମିତା ଗୁଣ ରହିଛି ଆଉ ଆଜିର ପଦକ୍ଷେପ ଆମର ଯୁଆନ ପିଢ଼ିକେ ଆହୁରି ବର୍କସ୍ କରବା ବୋଲି କହିଛନ୍। ଇ କେନ୍ଦ୍ର ବିଶ୍ୱସ୍ତରୀୟ ତାଲିମ, ଜ୍ଞାନ ଆଦାନ ପ୍ରଦାନ, ନୂଆ ସୃଜନ ଆଉ ସାମର୍ଥ୍ୟ ଭାବେ ରାଇଜେ କାମ କରବା, ଇତାର ଜରିଏ 7000 ସ୍ନାତକଙ୍କର ଲାଗି ନିଯୁକ୍ତି ସୁଯୋଗ ସୃଷ୍ଟି ହେବା। ଓଡ଼ିଶା ଲୋକସେବା ଆୟୋଗ ଓପିଏସ୍ସି ପରିଚାଳିତ ଓଡ଼ିଶା ସିଭିଲ୍ ସର୍ଭିସ୍ ଓସିଏସ୍ 2023 ମୁଖ୍ୟ ଲିଖିତ ପରୀକ୍ଷା ଫଲ ଗଲାକାଲ ବାହାରିଛି। ଏଥି 806 ପରୀକ୍ଷାର୍ଥୀ ସଫଲ ହୋଇଛନ୍। ସେମାନଙ୍କର ଭିତରୁ 293 ମହିଳା ପ୍ରାର୍ଥୀ ଅଛନ୍। ଚୟନ ପ୍ରକ୍ରିୟାର ସିଏସ୍ ଖେପ୍ ସାକ୍ଷାତକାର ପରୀକ୍ଷା ଆଇବା ମାସର 6 ତାରିଖନୁ ମୂଲ ହେବା। କଟକ ଓପିଏସ୍ସି ମୁଖ୍ୟାଳୟଠାରେ ସାକ୍ଷାତକାର ଆର୍ ପ୍ରମାଣପତ୍ର ଯାଞ୍ଚ କରାଯିବ ବୋଲି ଓପିଏସ୍ସି ତରଫୁ ବାହାରିଥିବା ବିଜ୍ଞପ୍ତି କୁହାଯାଇଛି। ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ବିଶ୍ୱବିଦ୍ୟାଳୟ ଆଉ ମହାବିଦ୍ୟାଳୟଟି ସ୍ନାତକ ଆଉ ସ୍ନାତକୋତ୍ତର ପାଠ୍ୟକ୍ରମଟି 2 ଖେପ୍ ନାଁ ଲେଖା ପ୍ରକ୍ରିୟା ଆଜିଠାନୁ ମୂଲ ହେବା। ଛାତ୍ରଛାତ୍ରୀମାନେ ସାମ୍ସ ୱେବ୍ସାଇଟ୍ ଜରିଏ 3 ତାରିଖ ଭିତରେ ଅନ୍ଲାଇନ୍ଟି ଆବେଦନ କରିପାରିବେ। ଆଇବା 4 ତାରିଖ ଦରଖାସ୍ତ ସଂଶୋଧନର ସୁଯୋଗ ଦିଆଯିବା। 10 ତାରିଖ ଦିନ 2 ଖେପ୍ ନାଁ ଲେଖାର ପହଲା ମେଧା ତାଲିକା ବାହାରବା ବୋଲି ବିଭାଗ ତରଫୁ ସୂଚନା ଦିଆଯାଇଛି। ସରକାରୀ ଡାକ୍ତରଖାନାମାନଙ୍କେ ରୋଗୀମାନଙ୍କୁ ଦିଆଯାଉଥିବା ଖାଦ୍ୟର ଦାମ 10 ତକ ବଢ଼ାବାରକେ ସ୍ୱାସ୍ଥ୍ୟ ବିଭାଗ ନିଷ୍ପତ୍ତି ନେଇଛି। ଇ ବାବଦ ପ୍ରସ୍ତାବକେ ଅନୁମୋଦନ ଲାଗି ସ୍ୱାସ୍ଥ୍ୟ ବିଭାଗ ତରଫୁ ଅର୍ଥ ବିଭାଗକେ ପଠାଯାଇଛି। ଅର୍ଥ ବିଭାଗର ଅନୁମୋଦନ ଉତ୍ତରୁ ନୂଆ ଦାମ ଧାରିଜ କରାଯିବା ବୋଲି ସୂଚନା ମିଳିଛି। ଆଜି ଜାତୀୟ ମହାକାଶ ଦିବସ 2023 ଅଗଷ୍ଟ 23 ତାରିଖ ଦିନ ଚନ୍ଦ୍ରଯାନ 3 ମହାକାଶ ଅଭିଯାନ ଜରିଏ ଲ୍ୟାଣ୍ଡର ବିକ୍ରମ ସଫଳତାର ସହିତ ଚନ୍ଦ୍ରପୃଷ୍ଠକେ ପହଞ୍ଚିଥିଲା। ଇ ଦିନକେ ସୁର୍ତା କରବାର ଲାଗି ଜାତୀୟ ମହାକାଶ ଦିବସ ପାଳିତ ହେଉଛି। ଗଲା ବଛର ପହଲା କରି ଇ ଦିବସ ପାଳନ କରାଯାଇଥିଲା। ଇ ବଛର ଇ ଦିବସର ବାର୍ତ୍ତା ରହିଛି ବିକଶିତ ଭାରତ 2047 ଲାଗି ମହାକାଶ ପ୍ରଯୁକ୍ତି ବିଦ୍ୟା ଆଉ ପ୍ରୟୋଗର ବ୍ୟବହାର। ରାଜ୍ୟ ଯୋଜନା ଆଉ ସଂଯୋଜନ ବିଭାଗର ସ୍ୱତନ୍ତ୍ର ସଚିବ ଟିଏମ୍ ୱାମ୍ପା ଦୁଇଦିନିଆ କଳାହାଣ୍ଡି ଗସ୍ତଥି ଆସିକରି ଥୁଆମୁଲ ରାମପୁର ବ୍ଲକ ସାଇସୁର୍ନିନ ଭିନ୍ ଭିନ୍ ପ୍ରକଳ୍ପର ସମୀକ୍ଷା କରିଛନ୍। ସାଇସୁର୍ନିର ଉପସ୍ୱାସ୍ଥ୍ୟ କେନ୍ଦ୍ର, ମା ଗୃହ, କାଣିଗୁମାର କଫି ଉଦ୍ୟାନ, ଇନ୍ଦ୍ରାବତୀ ଜଲଭଣ୍ଡାର ପିଞ୍ଜରା ଭିତରେ ହେଉଥିବା ମାଚାସ ପ୍ରକଳ୍ପ ପରିଦର୍ଶନ କରିବା ସହିତ ବିଭାଗୀୟ ଅଧିକାରୀ ଆଉ ସ୍ୱୟଂସହାୟକ ଗୋଷ୍ଠୀର ମହିଳାମାନଙ୍କ ସାଙ୍ଗେ ଆଲୋଚନା କରିଛନ୍। ତାର ଉତ୍ତରୁ ଗୋଟିଏ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକଟି ଯୋଗ ଦେଇକରି ଜିଲ୍ଲାନ କାର୍ଯ୍ୟକାରୀ ହେଉଥିବା ସରକାରୀ ଯୋଜନାମାନଙ୍କର ଅଗ୍ରଗତି ବାବଦେ ଆଲୋଚନା କରିଥିଲେ। ଇ ସମୟଥି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଆଉ ଅଲଗା ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। କଳାହାଣ୍ଡି ଜିଲ୍ଲାନ ଇ ଶିକ୍ଷା ବଚ୍ଚରେ 10 ବୋର୍ଡ ପରୀକ୍ଷାର୍ଥୀ ଭଲ ପ୍ରଦର୍ଶନ ଲାଗି ଗୋଟିଏ ନୂଆ କାର୍ଯ୍ୟକ୍ରମ ପ୍ରକାଶ 2026 ମୂଲ ହୋଇଛି। ଜିଲ୍ଲାର 13 ବ୍ଲକର 14 ପରୀକ୍ଷା କେନ୍ଦ୍ରନ ମେଧାବୀ ଛାତ୍ରଛାତ୍ରୀ ବଚ୍ଚବାର ଲାଗି ଇ ପରୀକ୍ଷା ଆୟୋଜନ କରାଯାଇଥିଲା। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଥିବାରୁ ରାଜ୍ୟର ବଡ଼ଭାଗୀ ଜାଗାନ ହାଲ୍କାନୁ ମଧ୍ୟମ ଧରଣ ବର୍ଷା ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଆଇବା ହପ୍ତେ ତକ ବର୍ଷା ଲାଗି ରହିବା। ଆଇବା 24 ଭିତରେ ସୁନ୍ଦରଗଡ଼, ମୟୂରଭଞ୍ଜ ଆର୍ କେନ୍ଦୁଝରନ ଘଡ଼ଘଡ଼ି ସାଙ୍ଗେ ଅତି ଜବର ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ତରଫୁ ସତର୍କ କରାଯାଇଛି। ହୀରାକୁଦ ଜଲଭଣ୍ଡାନୁ ଆଜି 4 ଗେଟ୍ ଖୋଲାଯାଇକରି ମହାନଦୀକେ ବୟଡ଼ ପାଇଁ ଛଡ଼ାଯିବା। ଉପରମୁଡ଼େ ଜବର ବର୍ଷା ଲାଗି ରହୁଥିବାନୁ ଆଉ ଜଲଭଣ୍ଡାରକେ ବହୁତ ପାଇନ୍ ଆସୁଥିବାନୁ 20 ଦିନ ଉତ୍ତରୁ ଆଜି ଫେର୍ ଘାଏ ଗେଟ୍ ଖୋଲବାରକେ ଡ୍ୟାମ୍ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍। ଏହାଦେ ଜଲଭଣ୍ଡାର ଜଳସ୍ତର 620.10 ଫୁଟ ରହିଛି। ସିଆଡ଼େ ନୂଆପଡ଼ା ଜିଲ୍ଲା ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ନୁଭିଲ ଆଜି ବୟଡ଼ ପାଇନ୍ ଛାଡ଼ବାରକେ ଘୋଷଣା କରାଯାଇଛି। ଏଛନିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆର ବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଜୁହାର।